କାଲି ଏତେ ଫୋନ କରିଥିଲି ଉଠେଇଲାନି ଯେ।
ଆରେ ମୁଁ ଜାଣିପାରିଲିନି ଟୋଟାଲି, କଣ କହୁଥିଲ ଯେ?
ମୁଁ ପୁରା ବ୍ୟସ୍ତ ହେଇଯାଇଥିଲି।
ଏସବୁ କଣ ଚାଲିଛି? ଆରେ ମୁଁ ମାନୁଛି 9 ମାସ ହେଲାଣି ଆମର କଥାବାର୍ତ୍ତା ନାହିଁ, ତା ମାନେ କଣ ଏ ଗ୍ୟାରେଜ ବାଲା ଟୋକା ସହିତ ତମେ ଡେଟ୍ କରିବ? ଭାଇ ତମର ପୁଣି କିଛି ଇଜ୍ଜତ ଅଛି ନା ନାହିଁ? ଏହା ସହିତ ପୁଣି ତମେ
ଭାଇ କଣ ଏସବୁ?
ଆଚ୍ଛା ତମକୁ କେମିତି ଲାଗିଲା ମୁଁ ଏ ଗ୍ୟାରେଜ ବାଲା ସହିତ ରିଲେସନରେ ରହିବି? ମୁଁ ତ ବାସ୍ ତମକୁ ଜେଲସ୍ ଫିଲ୍ କରିବା ପାଇଁ ଏମିତି କହୁଥିଲି, ଆଉ ଦେଖ ସେଥିରେ ମୁଁ ସକ୍ସେସଫୁଲ ହେଇଗଲି।
ଏସବୁ ତମେ କଣ କହୁଛ?
ପ୍ଲିଜ ଆକ୍ଚୁଆଲି ମୁଁ ନା ଧରନି, ତମ ସହ ଟିକେ ବୁଲାବୁଲି କରିଦେଲି ବୋଲି କଣ ତମକୁ ମ୍ୟାରେଜ କରିବି? ଯାଅ, ମୁଁ ତମ ସହିତ କଥା ହେଇପାରିବିନି, ପଳାଅ ଏଠୁ। ଆରେ ଗେଟ୍ ଲଷ୍ଟ।
ଆରେ କହୁଛୁ ପରା ଯା ଏଠୁ, ଶୁଣା ଯାଉନି ଯା।
ଆଚ୍ଛା ତମ ଗାଡିରେ ତେଲ ପକେଇବା ପାଇଁ ପଇସା ଅଛି ତ? ନା ମୁଁ ଦେଇଦେବି।
ମୋ ପ୍ରେମର ଯଦି ଆଦର ନାହିଁ, ତୋ ପାଖରେ ଆଉ ରହିବି କାଇଁ? ମୋ ମନକୁ ଯଦି ଚିହ୍ନିଲୁ ନାହିଁ, ତୋ ପାଖରେ ମନ ରଖିବି କାଇଁ? ତତେ ଭଲ ତୋ ଦୁନିଆ, ମତେ ଭଲ ମୋ ଦୁନିଆ, ଏ ସମ୍ପର୍କ ଭାଙ୍ଗି ଯାଉ। ତୋ ଧନ ଦୌଲତ, ତୋ ବଡ଼ ଲୋକୀ, ତୋ ପାଖରେ ସବୁ ଥାଉ, ତୋ ଜୀବନରୁ ଯାଉଛି ଦୂରେଇ, ଆସିବିନି କେବେ ଆଉ। ତୋ ଧନ ଦୌଲତ, ତୋ ବଡ଼ ଲୋକୀ, ତୋ ପାଖରେ ସବୁ ଥାଉ, ତୋ ଜୀବନରୁ ଯାଉଛି ଦୂରେ, ଆସିବିନି କେବେ ଆଉ।
ରବି, ସେ ଗାଡ଼ି କେତେଥର ସଫା କରିବୁ? ସେ ଗାଡ଼ି ଅଲରେଡି ସଫା ଅଛି, ତୋର କାମ ଦାମ କରିବାର ଇଚ୍ଛା ନାହିଁ ବୋଧେ। ଶୁଣୁ, ସେଭଳିଆ ଗୋଟିଏ ବେଶିଆ ଗଲେ ଆହୁରି 100ଟା ବେଶିଆ ମିଳିବେ।
ଖବରଦାର, ତୋର ସାହସ କେମିତି ହେଲା ରେ? ଯିଏ ତା ଗର୍ଲଫ୍ରେଣ୍ଡକୁ ହୃଦୟରୁ ଭଲ ପାଉଥାଏ, ସିଏ ତା ବିଷୟରେ କେବେ ବି କୌଣସି ଖରାପ କଥା ଶୁଣିପାରିବନି, ବୁଝିଲୁ?
କିଣିବାକୁ ଯାଇ ଖେଳଣାଟିଏ ତୁ ବଜାରରୁ ମତେ ପାଇଗଲୁ, ଓ ଛଳନାରେ ତୋର ମତେ ଛନ୍ଦି ଦେଇ ମୋ ସାଥିରେ ଖେଳ ଖେଳୁଥିଲୁ। ବୁଝିଗଲି ତୋ ଛଳନା ହେବି କାଇଁ ମୋ ଖେଳଣା, ଖେଳ ସବୁ ସରି ଯାଉ। ତୋ ଧନ ଦୌଲତ, ତୋ ବଡ଼ ଲୋକୀ, ତୋ ପାଖରେ ସବୁ ଥାଉ, ତୋ ଜୀବନରୁ ଯାଉଛି ଦୂରେ, ଆସିବିନି କେବେ ଆଉ। ତୋ ଧନ ଦୌଲତ, ତୋ ବଡ଼ ଲୋକୀ, ତୋ ପାଖରେ ସବୁ ଥାଉ, ଜୀବନରୁ ଯାଉଛି ଦୂରେ, ଆସିବିନି କେବେ ଆଉ। ପ୍ରେମ ତୋ ପାଇଁ ସୌକ ଜୀବନ ଥିଲା ସେ ମୋ ଲାଗି, ଓ ଧନରେ ଯେବେ ମୋ ପ୍ରେମ ତୋଲିଲୁ, ସରଳ ହୃଦୟ ହୃଦୟ ଗଲା ଭାଙ୍ଗି ଭାଙ୍ଗି ଦେଲୁ ମୋ ବିଶ୍ୱାସ ରୁନ୍ଧି ହେଲା ମୋ ନିଶ୍ୱାସ ବଞ୍ଚିବି କେମିତି ଆଉ ତୋ ଧନ ଦୌଲତ ତୋ ବଡ ଲୋକୀ ତୋ ପାଖରେ ସବୁ ଥାଉ ତୋ ଜୀବନରୁ ଯାଉଛି ଦୂରେ ଆସିବିନି କେବେ ଆଉ ତୋ ଧନ ଦୌଲତ ତୋ ବଡ ଲୋକୀ ତୋ ପାଖରେ ସବୁ ଥାଉ ତୋ ଜୀବନରୁ ଯାଉଛି ଦୂରେ ଆସିବିନି କେବେ ଆଉ
ରବି
ଆରେ ମ୍ୟାଡ଼ାମ ବସନ୍ତୁ 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 ବସୁନାହାନ୍ତି ବସନ୍ତୁ
ହଁ କ'ଣ ପିଇବେ କୁହନ୍ତୁ
ଚା ପିଇବେ ନା କଫି ଅବଶ୍ୟ ଆମ କଫି ଆପଣଙ୍କୁ ପସନ୍ଦ ଆସିବନି କାହିଁକି ନା ପାଣିଚିଆ ଲାଗିବ ନିଅନ୍ତୁ ବ୍ରେଡ୍ ଖାଆନ୍ତୁ ଆରେ କ'ଣ ହେଲା ନିଅନ୍ତୁ ଖାଆନ୍ତୁ କ'ଣ ହେଲା ଓହୋ ହୋ ହୋ ହାତରେ କାଳିଆ ମାଳିଆ ଲାଗିଛି ନାଇଁ ମୋ ଷ୍ଟାଣ୍ଡାର୍ଡ ଏୟା ମୁଁ ଏମିତି ସବୁଦିନ ରହେ
ରବି ପ୍ଲିଜ୍ ମୋର ଭୁଲ ହେଇଯାଇଛି ମୋତେ କ୍ଷମା କରିଦିଅ ଆକ୍ଚୁଲି ସତ କଥା କହୁଛି ସେ ଆକାଶ ତମର ତମର ଗୋଟେ ଗୋଡ଼କୁ ବି ସରି ନୁହଁ
ହଁ ସେମିତି କୁହନି ଏଇଟା ତମ ଷ୍ଟାଣ୍ଡାର୍ଡ ଏଇଟା ହେଉଛି ମୋ ଷ୍ଟାଣ୍ଡାର୍ଡ ଭଲ ଲାଗୁଛି ନାଇଁ ଏଇଟା ତମ ଷ୍ଟାଣ୍ଡାର୍ଡ ଏଇଟା ହେଉଛି ଆକାଶର ଷ୍ଟାଣ୍ଡାର୍ଡ ଦେଖିଲ ଯୋଡ଼ି ପୁରା ହିଟ୍ ଆରେ ଉତ୍ତମ ଦେଖିଲୁ ଗାଡ଼ିରେ ତେଲ ଅଛି ନା ନାଇଁ
ଭାଇ ପୁରା ଟାଙ୍କି ଫୁଲ୍
ଟାଙ୍କି ଫୁଲ୍ ଆଉ ଯଦି ସତରେ ଗାଡ଼ିରେ ତେଲ ନଥାନ୍ତା ନା ତମ ଭଳିଆ ବଡ଼ ଲୋକ ଆଉ ପଇସା ମାଗିକି କେବେ ତେଲ ପକେଇ ନଥାନ୍ତୁ
ରବି ତମେ ଭୁଲ ବୁଝୁଛ ମୁଁ ରିଅଲାଇଜ୍ କରିସାରିଛି ମୁଁ ଏବେ ତମକୁ ହିଁ ଭଲ ପାଉଛି
ବଢ଼ିଆ ଶୁଣ BMW ମର୍ସିଡିଜ୍ ଅଡି ଏ ସବୁକୁ ସମ୍ଭାଳି ହବ ହେଲେ ତମ ଭଳିଆ ଝିଅକୁ ନୁହଁ ଗୋଟେ କଥା ମନେ ରଖ
ମନେ ରଖ
ଏ ଗ୍ୟାରେଜ୍ ଟୋକାକୁ ମ୍ୟାରେଜ୍ କରିବା ପାଇଁ ପକେଟର ଧନ ଦୌଲତ ଥିବା ଝିଅ ନୁହଁ ହୃଦୟର ଧନ ଦୌଲତ ଥିବା ଝିଅ ବହୁତ ମିଳିବେ
ଜୟ ହୋ ବଡ଼ ଲୋକ ଯାଅ ଯାଅ ଯାଅ
ରବି
ଗାଡି ରେଡି ବାହାର କର
ତୋ ଧନ ଦୌଲତ ତୋ ବଡ଼ ଲୋକୀ ତୋ ପାଖରେ ସବୁ ଥାଉ ତୋ ଜୀବନରୁ ଯାଉଛି ଦୂରେ ଆସିବିନି କେବେ ଆଉ ତୋ ଧନ ଦୌଲତ ତୋ ବଡ଼ ଲୋକୀ ତୋ ପାଖରେ ସବୁ ଥାଉ ତୋ ଜୀବନରୁ ଯାଉଛି ଦୂରେ ଆସିବିନି କେ